आकाशवाणी। संवाद पढ़ुछंती प्रज्ञा परिमिता जेना। आमेरिका राष्ट्रपति निर्वाचनर रिपब्लिकन पार्टीर प्रार्थी डोनाल्ड ट्रम्प मैजिक नंबर 270 इलेक्टोराल भोट पाइबारे निकटतर। जम्मु काश्मीरकु स्वतंत्र मान्यता एवं सांविधानिक स्वीकृति प्रदान नै विधानसभारे प्रस्ताव गृहीत। जल परिचालना संरक्षण संक्रांतरे सचेतनता सृष्टि करिबा लक्ष्यरे नीति आयोग पक्षरु 15 दिनिया जल उत्सव कार्यक्रमर शुभारंभ। केरलर गोटे लोकसभा एवं दुईट विधानसभा निर्वाचन मंडली पर प्रचार कार्य जोरदार। एवं ढाका विमान बंदर में क्वेत विमान दुर्घटनाग्रस्त 284 जन यात्री सुरक्षित। आमेरिका राष्ट्रपति निर्वाचन भोट गणति फलाफल सद्य तथ्य अनुसार रिपब्लिकन पार्टी प्रार्थी तथा पूर्वतन राष्ट्रपति डोनाल्ड ट्रम्प मैजिक नंबर 270 इलेक्टोराल भोट पाइबारे निकटतर होता गणमाध्यम तथ्य जमापड़। जर्जिया डोनाल्ड ट्रम्प रिपब्लिकन दल भल प्रदर्शन कर डोनाल्ड ट्रम्प 23 प्रदेश में जितबार लक्ष्य रखिछे। सेतिमध्य 6 स्विंग प्रदेश में दल भल प्रदर्शन कर हस्तगत हो। वर्तमान उपराष्ट्रपति तथा डेमोक्रेटिक प्रार्थी कमला हारिस ट्रम्प्ठारु इलेक्टोराल भोट्रे बहु पछरे अछन्ति। गणमाध्यमकु सूचना दे श्री ट्रम्प कहिछन्ति चलित थरर निर्वाचन फलाफल आमेरिकावासी पूर्वरु केबे देखिनथिले। आमेरिकावासी माने तांकु चलित निर्वाचन रे सर्वाधिक सम्मान देइछन्ति। श्री ट्रम्प 2024 निर्वाचन रे जितिले आमेरिकार 47वां राष्ट्रपति हेबे। सूचनाजोग्य निर्वाचन प्रचार समय ट्रम्प सीमा सिल करने को प्रतिश्रुति देवासह ट्रिलियन टंकार टिकस ह्रास करने को प्रस्ताव देते। अंपक्ष हारिस गर्भपात अधिकार प्रदान सहित कर्मजीवी परिवार पर खाद्य और बासगृह खर्च ह्रास करने को प्रस्ताव देते। मोट 538 इलेक्टोराल कॉलेज भोट मध्य 270 भोट हासिल कर प्रार्थी विजयी सब्यस्त हो पखापाखि 244 नियुक्त पंजीकृत भोटर अच्छा। निर्वाचन विशेषज्ञों मत अनुजाई दुई प्रार्थी मध्य कड़ा मुकाबला चलती। नुआ राष्ट्रपति कार्यकाल आसंता जानुरी 20 आरंभ हो। जम्मू काश्मीर विधानसभा आज केन्द्रशासित जम्मू काश्मीर को स्वतंत्र मान्यता और सांविधानिक स्वीकृति प्रदान नहीं प्रस्ताव गृहीत हो। गृहर बैठक आज सका आरंभ होगा मात्रे उपमुख्यमंत्री सुरेन्द्र कुमार चौधरी जम्मू काश्मीर को स्वतंत्र मान्यता और सांविधानिक स्वीकृति प्रदान गुरुत्व संक्रांत प्रस्ताव आगत करते। जम्मू काश्मीर परिचय संस्कृति और अधिकार को रक्षा करुच्चे प्रस्ताव में कही। अधिवेशन उपमुख्यमंत्री जम्मू काश्मीर निर्वाचित प्रतिनिधि केन्द्र सरकार स्वतंत्र मान्यता और सांविधानिक स्वीकृतिर पुनःस्थापन नहीं आलोचना करिया पई आह्वान देते। गृह में प्रस्ताव आगत हेबा परे बीजेपी सुनील शर्मा नेतृत्व में विरोधी दल पक्षर यह विरोध कर प्रस्ताव कार्यर अंशविशेष नुहे श्री शर्मा गृह में मत रखि। हट्टगोल सत्वे बाचस्पति प्रस्ताव में बाचनिक भोट कर गृह में अनुमोदित होता। 2019 अगस्त 5 तारीख में संसद में जम्मू काश्मीर धारा 370 उच्छेद नहीं प्रस्ताव गृहीत होता। जल परिचालना संरक्षण एवं स्थायित्व नहीं सचेतनता सृष्टि करने लक्ष्य नीति आयोग पक्ष आज 15 दिनिया जल उत्सव कार्यक्रम शुभारंभ कर। गतवर्ष डिसेंबर मासरे अनुष्ठित तृतीय सचिवस्तरीय सम्मेलन में प्रधानमंत्री नरेन्द्र मोदी नदी उत्सव को आधार कर जल उत्सव परिकल्पना करते। प्रधानमंत्री जल उत्सव परिकल्पना को त्वरान्वित करने लक्ष्य नीति आयोग पक्ष जल उत्सव कार्यक्रम शुभारंभ कर। नीति आयोग पक्ष आज आसंता 24 तारीख पर्यंत 20 आकांक्षी जिला एवं ब्लॉक गुड़िक जल उत्सव कार्यकारी जातीय जल जीवन मिशन पानीय जल और परिमल विभाग एवं जलशक्ति मंत्रालय भागीदारी तारे ए कार्यक्रम करा जिवो। जल संपदर संरक्षण और सुरक्षा निमन्ते 20 राज्य में जल उत्सव कार्यक्रम आरंभ कर। जलर सुपरिचालना निमन्ते व्यवहारकारी एवं संस्थागुड़िक मध्यरे दायित्वबोधता सृष्टि करने लक्ष्य यह कार्यक्रम करा जाउछि। विद्यालय छात्र छात्री मानंको मध्य जल परिचालना कार्यक्रम में सामिल कर मध्य परिवार एवं पारिपार्श्विक अंचल जलर संरक्षण नहीं सचेतनता सृष्टि करने दिग्गरे कार्य करिपारिबे बोली नीति आयोग पक्ष आकाशवाणी। କେରଳର ୱାୟନାଡ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀ ସଂରକ୍ଷିତ ଚେଲକାଡ ଏବଂ ପାଲକାଡ ପାଇଁ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ୱାୟନାଡ ଏବଂ ଚେଲକାଡରେ ଚଳିତ ମାସ 13 ତାରିଖରେ ଭୋଟ୍ଗ୍ରହଣ ଅନୁଷ୍ଠିତ ହେବାକୁ ଥିବାବେଳେ ପାଲକାଡରେ ଚଳିତ ମାସ 20 ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ୱାୟନାଡରେ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ ଏଲ୍ଡିଏଫ୍ ନିର୍ବାଚନ ପ୍ରାର୍ଥୀ ସତ୍ୟନ ମୁକେରିଙ୍କ ପାଇଁ ଆଜି ନିର୍ବାଚନ ପ୍ରଚାର କରିବେ। ସେହିପରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ତାଙ୍କର ଦଳୀୟ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ଆସନ୍ତାକାଲି ନିଲାମ୍ବୁରଠାରେ ନିର୍ବାଚନ ପ୍ରଚାର କରିବେ। ଏନ୍ଡିଏ ପ୍ରାର୍ଥୀ ନବ୍ୟ ହରିଦାସ ଆଜି ନିଲାମ୍ବୁରଠାରେ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ପ୍ରଚାର କାର୍ଯ୍ୟ ଚଳାଇଛନ୍ତି। ଏଲ୍ଡିଏଫ୍ ପ୍ରାର୍ଥୀ ୟୁଆର୍ ପ୍ରଦୀପ, ଦଳୀୟ ସଚିବ ଏମ୍ଭି ଗୋବିନ୍ଦନ ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଏନ୍ଡିଏ ପ୍ରାର୍ଥୀ କେ ବାଳକ୍ରିଷ୍ଣନଙ୍କ ଲାଗି ରାଜ୍ୟ ପ୍ରଭାରୀ ପ୍ରକାଶ ଜାଭେଡକର ମଧ୍ୟ ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ପାଲାକାଡ଼ରେ କଂଗ୍ରେସ ପ୍ରାର୍ଥୀ ରାହୁଲ ମାଙ୍କତାଥିଲ ଆଜି ଅପରାହ୍ନରେ ପ୍ରଚାର କାର୍ଯ୍ୟରେ ଯୋଗଦେବେ। ସେହିପରି କେପିସିସି ଅଧ୍ୟକ୍ଷ କେ ସୁଧାକରନ୍ ଆଜି ନିର୍ବାଚନ ପ୍ରଚାର କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଏଲ୍ଡିଏଫ୍ ପ୍ରାର୍ଥୀ ଡକ୍ଟର ସାରିନ୍ କାଲ୍ପାଥି ଭାଲିଆପଡମ୍ ଏବଂ ମାଥୁର ଅଞ୍ଚଳରେ ପ୍ରଚାର କାର୍ଯ୍ୟକୁ ଗୁରୁତ୍ୱ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୀତାରାମ ମୀନା ଗତକାଲି ନିର୍ବାଚନରେ କଳାଧନ କାରବାରକୁ ନିୟନ୍ତ୍ରଣ କରିବା ଲାଗି ଗଠନ କରାଯାଇଥିବା ସ୍କ୍ୱାଡ୍ର କାର୍ଯ୍ୟକଳାପକୁ ସମୀକ୍ଷା କରିଛନ୍ତି। ବିଶିଷ୍ଟ ଲୋକଗାୟକ ସାରଦା ସିହ୍ନାଙ୍କର ଆସନ୍ତାକାଲି ପାଟନାଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସାରଦା ସିହ୍ନାଙ୍କ ମରଶରୀରକୁ ନୂଆଦିଲ୍ଲୀର ଏମ୍ସରୁ ପାଟନାକୁ ଅଣାଯାଇଛି। ତାଙ୍କର ପୁତ୍ର ଅଂଶୁମାନ ସିହ୍ନା କହିଛନ୍ତି ତାଙ୍କ ମାତାଙ୍କର ପାଟନା ଗୋଲାବିଘାଟସ୍ଥିତ ଗଙ୍ଗାନଦୀ କୂଳରେ ଅନ୍ତ୍ୟେଷ୍ଟିକ୍ରିୟା କରାଯିବ। ବିଜେପି ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆସନ୍ତାକାଲି ପାଟନାଠାରେ ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଅଂଶଗ୍ରହଣ କରିବେ। ସୂଚନାଯୋଗ୍ୟ, ସାରଦା ସିହ୍ନାଙ୍କର ଗତକାଲି ନୂଆଦିଲ୍ଲୀରେ 72 ବର୍ଷ ବୟସରେ ପରଲୋକ ଘଟିଥିଲା। ଭୋଜପୁରୀ ଏବଂ ମୈଥିଲି ଲୋକଗୀତର ବିଶିଷ୍ଟ କଣ୍ଠଶିଳ୍ପୀ ଭାବେ ଖ୍ୟାତି ଅର୍ଜନ କରିଥିବା ସିହ୍ନା ପଦ୍ମଭୂଷଣ, ପଦ୍ମଶ୍ରୀ ଏବଂ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପୁରସ୍କୃତ ହୋଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଆଜି ଗୁଆହାଟୀଠାରେ ସୀମା ପ୍ରସଙ୍ଗରେ ଆସାମ ଏବଂ ମେଘାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। ଉତ୍ତର ପୂର୍ବାଞ୍ଚଳ ସୀମା ବିବାଦର ସମାଧାନ ନେଇ କେନ୍ଦ୍ର ସରକାର ଏବଂ ଆସାମ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ଉଭୟ ରାଜ୍ୟଗୁଡ଼ିକ ଦ୍ୱାରା ଅଧିକାଂଶ ପ୍ରସଙ୍ଗ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମାଧାନ ହୋଇପାରିଛି। ସମାଧାନର ପନ୍ଥାଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା ଲାଗି ଆଜିର ବୈଠକରେ କେନ୍ଦ୍ରର ସ୍ୱରାଷ୍ଟ୍ର ସଚିବ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସାମ ଏବଂ ମେଘାଳୟର ଅଧିକାରୀସ୍ତରୀୟ ବୈଠକ ପରେ ଶ୍ରୀ ମୋହନ ଆସାମ ଏବଂ ଅରୁଣାଚଳ ପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କ ସହ ସୀମା ସଂକ୍ରାନ୍ତରେ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଢାକାର ହଜରତ ଶାହାଜଲାଲ ଆନ୍ତର୍ଜାତୀୟ ବିମାନ ବନ୍ଦରଠାରେ ଗତକାଲି ରାତିରେ କୁଏତ ଏୟାରଓ୍ବେଜ୍ ବିମାନ ସହ ବୋର୍ଡିଂ ବ୍ରିଜ୍ର ଦୁର୍ଘଟଣା ହେବା ପରେ ବିମାନର ଦ୍ୱାର ଭାଙ୍ଗିଯାଇଛି। ରାତି ପ୍ରାୟ 2:20 ସମୟରେ କୁଏତ ଏୟାରଓ୍ବେଜ୍ ବିମାନ KU-283 ସହ ଦୁର୍ଘଟଣା ହୋଇଥିଲା। ଯାତ୍ରୀମାନେ ବିମାନରୁ ଓହ୍ଲାଇ ଆସିବା ପରେ ହଠାତ୍ ଦୁର୍ଘଟଣାଗ୍ରସ୍ତ ହୋଇ ଦ୍ୱାର ଭାଙ୍ଗିଯାଇଥିଲା। ଦୁର୍ଘଟଣା ବେଳେ ବିମାନରେ କେବଳ ଜଣେ ପାଇଲଟ୍ ଏବଂ କେବିନ୍ କ୍ରିଉ ଥିଲେ। ବିମାନଟି 284 ଜଣ ଯାତ୍ରୀଙ୍କୁ ନେଇ କୁଏତ ଅଭିମୁଖେ ଯାତ୍ରା କରିବାର ଥିଲା। ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2025 ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଆସନ୍ତା 24 ଓ 25 ତାରିଖରେ ସାଉଦି ଆରବର ଜେଦାହାଠାରେ ଅନୁଷ୍ଠିତ ହେବ। ଏନେଇ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ବିଦେଶରେ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ମ୍ୟାଜିକ୍ ନମ୍ଘର 270 ଇଲେକ୍ଟୋରାଲ୍ ଭୋଟ୍ ପାଇବାରେ ନିକଟତର। ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଏବଂ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ ନେଇ ବିଧାନସଭାରେ ପ୍ରସ୍ତାବ ଗୃହୀତ। ଜଳ ପରିଚାଳନା ସଂରକ୍ଷଣ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ନୀତି ଆୟୋଗ ପକ୍ଷରୁ 15-ଦିନିଆ ଜଳ ଉତ୍ସବ କାର୍ଯ୍ୟକ୍ରମର ଶୁଭାରମ୍ଭ। କେରଳର ଗୋଟିଏ ଲୋକସଭା ଏବଂ 2 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାର କାର୍ଯ୍ୟ ଜୋରଦାର। ଏବଂ ଢାକା ବିମାନ ବନ୍ଦରରେ କୁଏତ ବିମାନ ଦୁର୍ଘଟଣାଗ୍ରସ୍ତ 284 ଜଣ ଯାତ୍ରୀ ସୁରକ୍ଷିତ। ସମ୍ବାଦ ଶେଷ ହେଲା।